ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତି ଆସୁଛନ୍। ତାଙ୍କର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାଟି 5,000 ଟଙ୍କାର ପହିଲା କିସ୍ତି ହିତାଧିକାରୀମାନଙ୍କ ଆକାଉଣ୍ଟକୁ ଡିବିଟି ଜରିଆ ଦିଆଯିବା। ଏତାର ସହାୟତା ପ୍ରଧାନମନ୍ତ୍ରୀ 26 ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଆଉ ସହରାଞ୍ଚଳ ହିତାଧିକାରୀମାନଙ୍କର ଗୃହ ପ୍ରବେଶ କରାବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନର 11 ବଜେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବେ। ସେନ ପ୍ରଧାନମନ୍ତ୍ରୀ ସିଧାସଳଖ ମଞ୍ଚେଶ୍ୱରର ଗାଡ଼କଣ ବସ୍ତି ଯାଇକରି ସେନ ପାଖାପାଖି ଅଧାଘଣ୍ଟା ରହିକରି ପିଏମ୍ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବେ। ସେନୁ ବାହାରିକରି 12 ବଜେ ଭୁବନେଶ୍ୱର ଜନତା ମଇଦାନରେ ପହଞ୍ଚବେ। ସେନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାଖାପାଖି 2,871 କୋଟି ରେଲ୍ ପ୍ରକଳ୍ପ ଆଉ 1,000 କୋଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ସେ 10 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗ୍ରାମୀଣ ଆଉ ସହରାଞ୍ଚଳ ହିତାଧିକାରୀମାନଙ୍କୁ ପହିଲା କିସ୍ତି ଦେବେ। ଏତାର ସହିତ ପ୍ରଧାନମନ୍ତ୍ରୀ ଆବାସ ପ୍ଲସ 2024 ଆପ୍କେ ଲୋକାର୍ପଣ କରବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ପାଖାପାଖି 2.5 ଘଣ୍ଟା ରହିବାର ଋତୁରୁ ପ୍ରଧାନମନ୍ତ୍ରୀ 1:25 ଦିଲ୍ଲୀ ଫେରିଯିବେ। ମହିଳା ଓ ଶିଶୁ ବିକାଶ ବିଭାଗ ସୁଭଦ୍ରା ଯୋଜନାକୁ ନେଇକରି ଫେର୍ ଘାଏ ସ୍ୱଷ୍ଟ କରିଛି। ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତା ଚାଲୁଛି କି ନାହିଁ ସେଟା ପରୀକ୍ଷା କରିବାର ସହିତ ସ୍ୱଚ୍ଛତା ଅନୁଧ୍ୟାନ କରିବାର ଲାଗି ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଟଙ୍କାଟେ ଲେଖା ପଠାଯାଇଛି। ଏତାର ଋତୁରୁ ଏସ୍ଏମ୍ଏସ୍ ଜରିଆ ହିତାଧିକାରୀମାନଙ୍କ ବିଲ୍ ଜନ୍ମ ଦିଆଯାଉଛି। ଆକାଉଣ୍ଟକେ ଟଙ୍କାଟେ ଦେବାରଟା ଗୋଟିଏ ନିରନ୍ତର ପ୍ରକ୍ରିୟା ହେ। ଯେନ୍ମାନଙ୍କର ଆକାଉଣ୍ଟକେ ଟଙ୍କାଟିଏ ନାଇଁ ଯାଇ ସେମାନଙ୍କର ଆବେଦନ ଫର୍ମ ବିଚାରାଧୀନ ଅଛି। ଆବେଦନ ଫର୍ମମାନଙ୍କର ଯାଞ୍ଚ ଉତରୁ ଅଲଗା ଯୋଗ୍ୟ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ ବିଲ୍ ପରୀକ୍ଷାମୂଳକ ଭାବେ ଟଙ୍କାଟେ ଦିଆଯିବା ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସ୍ୱଷ୍ଟ କରିଦିଆଯାଇଛି। ରାଜ୍ୟର ସବୁ ଜିଲ୍ଲାନୁ ଏବା ଗୁରୁବାରନୁ 22 ତାରିଖ ତକ ବିକାଶ ମେଳା ଆୟୋଜନ କରାଯିବା। ଏଥି ରାଜ୍ୟ ସରକାରଙ୍କର ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନା ସାଙ୍ଗେ 100 ଦିନର ବିଭାଗୀୟ କାର୍ଯ୍ୟକଳାପ ଓ ସଫଳତା ବିଷୟ ପ୍ରଚାର ପ୍ରସାର ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବା ଗୁରୁବାର ଦିନ ପୁରୀ ନୁଇ ମେଳାର ଉଦ୍ଘାଟନ କରିବେ। ଏହି ମେଳାତେ ଭିନ୍ ଭିନ୍ ବିଭାଗର 50 ଷ୍ଟଲ୍ ସାମିଲ ହେଉଥିବା ବେଳେ 25,000 ଅଧିକା ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା 22 ତାରିଖ ଦିନ ମୁଖ୍ୟମନ୍ତ୍ରୀ କେନ୍ଦୁଝରର ମୟୂରଭଞ୍ଜ ଜିଲ୍ଲାନ ହେବାରକେ ଥିବାର ମେଳାଥି ଯୋଗ ଦେବେ। ଏହି 3 ଜିଲ୍ଲାକେ ଛାଡ଼ିଦେଲେ ବାକି 27 ଜିଲ୍ଲାନ 2 ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ସାମିଲ ହେବେ। ରାଜ୍ୟ ମେଡିକାଲ ପାଠ୍ୟକ୍ରମ ନାଁ ଲେଖା ଲାଗି ସଂଶୋଧିତ ମେଧା ତାଲିକା ବାହାରିଛି। ଛାତ୍ରଛାତ୍ରୀମାନେ ଏବା 23 ତାରିଖ ଭିତରେ ଚଏସ୍ ଫିଲିଂ ଆଉ ଲକିଂ କରିପାରିବେ। 2 ନମ୍ବର ଖେପ୍ ପ୍ରୋଭିଜନାଲ ଆଲଟ୍ମେଣ୍ଟ 24 ତାରିଖ ଉପରବେଳା 5 ବଜେ ବାହାରବା ଆଉ ତାର ଆର ଦିନ ସଞ୍ଜର 5 ବଜେ ତକ ସିଟ୍ ଆବଣ୍ଟନକେ ନେଇକରି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। 26 ତାରିଖ ଦିନ ଚୂଡ଼ାନ୍ତ ଆବଣ୍ଟନ ତାଲିକା ବାହାରବା ବୋଲି ଓଜେଇ ତରଫରୁ ବିଜ୍ଞପ୍ତି ବାହାରିଛି। ରାଜ୍ୟ ସରକାରଙ୍କ ତରଫରୁ ମୂଲ ହୋଇଥିବା ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଜିଲ୍ଲାସ୍ତରୀୟ ମୂଲ ହେବା। ଜିଲ୍ଲାପାଳମାନେ ଏତାର ଶୁଭାରମ୍ଭ କରିବେ। ସେନ୍ତା ହେବା 19 ତାରିଖରୁ 21 ତାରିଖ ତକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଜିଲ୍ଲାସ୍ତରୀୟ ପାଳନ ହେବା। 24 ତାରିଖରୁ 27 ତାରିଖ ତକ ବ୍ଲକ ଶିକ୍ଷା ଅଧିକାରୀ ଆଉ 26 ରୁ 27 ତାରିଖ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା। ଏତାର ସହିତ 8 ଅକ୍ଟୋବର 5 ତାରିଖ ତକ ସ୍କୁଲମାନଙ୍କ ଭିଲ୍ ଏହି କାର୍ଯ୍ୟକ୍ରମ କରାଯିବା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନଠାରେ ବନ୍ଦେ ଭାରତ ଟ୍ରେନ୍କେ ଗଲାକେଲ ଭବ୍ୟ ସ୍ୱାଗତ କରାଯାଇଛି। ସାଂସଦ ମାଳବିକା ଦେବୀ କେସିଙ୍ଗା ଷ୍ଟେସନର ଶାଗୁଆ ପତାକା ଦେଖିକରି ଏହି ବନ୍ଦେ ଭାରତ ଟ୍ରେନ୍ ଲାଗି ପଡ଼ୋଶୀ ଛତିଶଗଡ଼ ଆନ୍ଧ୍ରପ୍ରଦେଶକେ କଳାହାଣ୍ଡି ଜିଲ୍ଲା ଯୋଡ଼ି ହେବା ଆଉ ଏଥି ଅଞ୍ଚଳ ଇଲାକାର ଲୋକେ 1,000 ସୁବିଧାତି ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ସାଂସଦ ମାଳବିକା ଦେବୀ କହିଥିଲେ। ଆଜି ବୁଧ ମାସର ଉଜ୍ଜଲପକ୍ଷର ଚତୁର୍ଦ୍ଦଶୀ ତିଥି। ଆଜିର ଦିନେ ଶ୍ରୀ ଶ୍ରୀ ଅନନ୍ତଦେବଙ୍କର ବ୍ରତ ପାଳନ କରାଯାଏସି। ଏହି ପବିତ୍ର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ଣୁଙ୍କ ସହିତ ଗଣେଶଙ୍କର ପାଖେ ଭିଲ୍ ଏହି ପୂଜା କରବାର ବିଧି ରହିଛି। ସୁଖ ଓ ସୌହାର୍ଦ୍ଦ୍ୟ କାମନା କରିକରି ଅନନ୍ତ ଚତୁର୍ଦ୍ଦଶୀ ତିଥି ପୁରୁଷ ଓ ମହିଳାମାନେ ଏହି ବ୍ରତ ପାଳନ କରସନ୍। ଏହି ଅବସରରେ ପୁରୀ ଶ୍ରୀମନ୍ଦିରର ଏଚ୍ ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଉଛି। ରାଜ୍ୟ ଆଷ୍ଟ୍ରାନ ବର୍ଷାର ପ୍ରଭାବ କମ୍ବା। ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ବେଚେନ ଗାଙ୍ଗେୟ ପଶ୍ଚିମବଙ୍ଗ ଲାଗିକରି ଝାଡ଼ଖଣ୍ଡ ଉପରେ ରହିଛି। ଓଡ଼ିଶାନୁ ଏଇଟା ଦୂରକେ ଯାଉଥିବାରୁ ରାଜ୍ୟ ଏତାର ପ୍ରଭାବ କମ୍ବାରକେ ଲାଗିଛି। ଗଲାକେଲ ରାଜ୍ୟ କେତେଟା ଇଲାକାକେ ଛାଡ଼ିଦେଲେ ପାକ୍ ସୁଖା ଥିଲା। ଆଷ୍ଟ୍ରାନ ତିଥି ଆହୁରି ସୁଧାର ଆସବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।